ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଲାକାଲି ଲୋକସଭା 2025-26 ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍। ବଜେଟ୍ରେ 10ଟା ମୁଖ୍ୟ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ସମାବେଶୀ ବିକାଶ ଦିଗେ ସମକୁ ସାମିଲ କରବାରଟା ବଜେଟ୍ର ମୁଖ୍ୟ ଲକ୍ଷ୍ୟ ରହିଛି। ଏଥର ବଜେଟ୍ରେ ଟିକସ, ଶକ୍ତି, ସହରାଞ୍ଚଳ ବିକାଶ, ଖଣି, ଅର୍ଥନୀତି ଆର୍ ପ୍ରାଧିକରଣ ବାଗିର 6ଟା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍। ସେ ଆହୁରି କହିଛନ୍ ଯେ ଦେଶର ବିକାଶ ଯାତ୍ରାରେ ଚାଷ, ଏମ୍ଏସ୍ଏମ୍ଇ, ପୁଞ୍ଜି ବିନିଯୋଗ ଆର୍ ରପ୍ତାନୀକୁ ଜୋର୍ ଦିଆଯାଇଛି। ଛୋଟ ଉଦ୍ୟୋଗୀମାନଙ୍କୁ ଋଣ ଗ୍ୟାରେଣ୍ଟି ପରିମାଣ 5 କୋଟି ରୁ 10 କୋଟି ଟଙ୍କାକେ ବଢ଼ାବା ଲାଗି ବଜେଟ୍ରେ ଘୋଷଣା ହୋଇଛି। ଦେଶ 100% ଜଳ ଯୋଗାଣ ଲକ୍ଷ୍ୟ ହାସଲ ଲାଗି ଅର୍ଥମନ୍ତ୍ରୀ ଜଲ ଜୀବନ ମିଶନକେ 2028 ତକ ବଢ଼ାଯିବା ବାବଦ ଘୋଷଣା କରିଛନ୍। ନୂଆ ଟିକସ ବ୍ୟବସ୍ଥା ଜରିଆ ମଧ୍ୟମ ବର୍ଗ ଆର୍ ଚାକିରିଆମାନଙ୍କ ଲାଗି ସରକାର ଭିନ୍ ଭିନ୍ ଘୋଷଣା କରିଛନ୍। ବଛରକ 12 ଲକ୍ଷ ଟଙ୍କା ତ କମାଉଥିବାର ଲୋକକୁ କେନ୍ସି ଟିକସ ଦେବାରକେ ନାଇଁ ପଡ଼େ। ହେଲେ 12 ଲକ୍ଷରୁ ଅଧିକା କମାଉଥିବା ଲୋକଙ୍କ ଲାଗି ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଆୟକର ସ୍ଲାବ ଘୋଷଣା କରାଯାଇଛି। ଏଥର ବଜେଟ୍ ଗୋଟେ ଐତିହାସିକ ବଜେଟ୍ ବୋଲି କହିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍। ବଜେଟ୍ ବାବଦେ ପ୍ରତିକ୍ରିୟା ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଚାଷୀ, ଖଟିଖିଆ, ମଧ୍ୟମବର୍ଗ ଚାକିରିଆ, ମହିଳା ସମକର ଲାଗି ଏ ବଜେଟ୍ରେ ଭଲ ଖବର ରହିଛି। 12 ଲକ୍ଷ ଟଙ୍କା ତ କମାଉଥିବା ଲୋକମାନଙ୍କୁ ଟିକସ ଦେବାରକେ ନାଇଁ ପଡ଼େ, ଯେଉଁଥିଲାଗି ଅତି କମ୍ନୁ 80,000 ଟଙ୍କା ସଞ୍ଚୟ କରିହେବା ଆର୍ ଇଟା ଭାରତୀୟ ଅର୍ଥନୀତିକେ ଆହୁରି ମଜବୁତ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ରୀୟ ଟିକସନୁ ମିଳୁଥିବା ରାଜ୍ୟ ଅଂଶ ବାବଦ ଟଙ୍କା ଗଲା ବଛରନୁ ଏ ବଛର ଖୁବ୍ଟେ ବଢ଼ିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2025-26 ଆର୍ଥିକ ବର୍ଷ ପାଇଁ ଇଏ କେନ୍ଦ୍ରୀୟ ଟିକସ ରାଜ୍ୟର ଯେଉଁ ଅଂଶଧନ ଯାହା ଆଗରୁ ଥିଲା ଏଥର ଯଥେଷ୍ଟ ପରିମାଣରେ ବୃଦ୍ଧି କରିଛନ୍ତି ଏବଂ 2025-26 ପାଇଁ ସ୍ୱତନ୍ତ୍ର ଭାବରେ ଓଡ଼ିଶା ପାଇଁ 64,408 କୋଟି ଟଙ୍କା ମିଳିବ, ଯେଉଁଥିରେ ବର୍ଦ୍ଧିତ ଯେଉଁ ପାଣ୍ଠି ଆମ ରାଜ୍ୟକୁ ଯେ ସ୍ୱତନ୍ତ୍ରତା ଦେଇଛନ୍ତି ଆମ ସରକାର ବିଭିନ୍ନ ପ୍ରକାରର କଲ୍ୟାଣମୂଳକ କାମରେ ବ୍ୟବହାର କରିବେ।
ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟଠାରେ ଆଜି ଭକ୍ତକବି ମଧୁସୂଦନ ରାଓଙ୍କର ଜୟନ୍ତୀ ଅବସରରେ ତାଙ୍କର ଲିଖିତ ବର୍ଣ୍ଣବୋଧର ନୂଆ ସଂସ୍କରଣ ଆର୍ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ 3ଟା ବହି ଉନ୍ମୋଚିତ ହେବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ୟୁନିଟ୍ 5ର ଅଭିଯୋଗ ପ୍ରକୋଷ୍ଠ ନ ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା ଏ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ପବିତ୍ର ଶ୍ରୀପଞ୍ଚମୀ ମାଘ ମାସର ଉଜଲପଖର ପଞ୍ଚମୀ ତିଥିନୁ ବାଗଦେବୀ ସରସ୍ୱତୀଙ୍କର ପୂଜା ଆରାଧନା କରାଯାଉଛି। ହିନ୍ଦୁ ଧର୍ମତେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଏସି। ସରସ୍ୱତୀ ପୂଜା ଲାଗି ଗାଁ ଗହଲରୁ ନେଇକରି ଶିକ୍ଷାନୁଷ୍ଠାନମାନଙ୍କେ ସରସ୍ୱତୀଙ୍କର ପୂଜା ଲାଗି ଖାସ୍ ବ୍ୟବସ୍ଥା କରାଯାଇଛି। ଏ ତିଥିନୁ ଛୁଆମାନେ ପହଲା କରି ଖଡ଼ି ଛୁଇଁବାର ସହିତ ବିଦ୍ୟାରମ୍ଭ କରବାର ପରମ୍ପରା ରହିଛି। ଦେବଗଡ଼ ବଡ଼ବଗିଚା ମୁକ୍ତାକାଶ ରଙ୍ଗମଞ୍ଚନ ଉତ୍ସବ ପ୍ରଧାନପାଠ 2025 ଆର୍ ପଲ୍ଲିଶ୍ରୀ ମେଳା ଗଲାକାଲି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ଆର୍ ଅଲଗା ଅତିଥିମାନେ ଯୋଗ ଦେଇଥିଲେ। ଉପରବେଲା ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା କନକଦୁର୍ଗା ମନ୍ଦିରରୁ ବାହାରିକରି ନଗର ପରିକ୍ରମା କରିଥିଲା। ଆଇବା 9 ତାରିଖ ହେବାରକେ ଥିବାର ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଲାଗି ଆଜିଠାନୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ମୂଲ ହେବା। ଉପରବେଲା 4 ବଜେନୁ ଅନ୍ଲାଇନ୍ ପୋର୍ଟାଲ୍ ଖୁଲ୍ବା ଆର୍ ପାଖାପାଖି 4,000 ଟିକେଟ୍ ଅନ୍ଲାଇନ୍ରେ ବିକ୍ରି ହେବା ବୋଲି ସୂଚନା ମିଳିଛି। ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଗଲାକାଲି ହୋଇଥିବାର ହକି ଇଣ୍ଡିଆ ଲିଗ୍ର ଫାଇନାଲ୍ ମ୍ୟାଚ୍ରେ ସ୍ରାଚି ରାହା ବେଙ୍ଗଲ୍ସ ଟାଇଗର୍ସ ହାଇଦ୍ରାବାଦ ତୋଫାନ୍ସକେ 4-3 ଗୋଲ୍ରେ ହରେଇକରି ଟାଇଟଲ୍ ବିଜେତା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ଦୁଇ ଦଳକେ ଶୁଭେଚ୍ଛା ଜଣାଇଥିଲେ। ଦେଶେ ହକିର ବିକାଶ କ୍ଷେତ୍ରରେ ପ୍ରଶଂସକମାନଙ୍କର ସମର୍ଥନ ଆର୍ ଭୂମିକା ଗୁରୁତ୍ୱପୂର୍ଣ୍ଣ ଆୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ତାପମାତ୍ରା ବଢ଼ବାର ସହିତ ଶୀତ କମିଛେ। ଗଲା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଇଲାକାନ ଦିନର ସବୁନୁ ଜହ ତାପମାତ୍ରା 30 ଡିଗ୍ରୀ ଉପରେ ଥିଲା। ପାରଳାଖେମୁଣ୍ଡିନୁ ସବୁନୁ ଜହ ଅତକା 35.6 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାନୁ 35.2, ସୁବର୍ଣ୍ଣପୁରନୁ 35.1, ବଲାଙ୍ଗୀରନୁ 35 ଆର୍ ସମ୍ବଲପୁରନୁ 34.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଇବା 4-5 ଦିନ ତକ ତାପମାତ୍ରାରେ କେନ୍ସି ପରିବର୍ତ୍ତନ ନାଇଁ ହୁଏ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।